ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ଯୋଗାଯୋଗ ବିଭାଗକୁ ଆପଣମାନଙ୍କୁ ସ୍ୱାଗତ। ପ୍ରିୟ ବିଦ୍ୟାର୍ଥୀମାନେ, ଆମର ବିଷୟବସ୍ତୁ ହେଉଛି ଫକୀରମୋହନ ସେନାପତିଙ୍କର ଉପନ୍ୟାସ ଛଅ ମାଣ ଆଠ ଗୁଣ୍ଠ। ଓଡ଼ିଆ ନବଜାଗରଣ ପର୍ବର ଶ୍ରେଷ୍ଠ ବିନ୍ଧାଣୀ ଭାବରେ ଆମେ ଫକୀରମୋହନ ସେନାପତିଙ୍କୁ ଗ୍ରହଣ କରିଛୁ। ଯେତେବେଳେ ଓଡ଼ିଆ ତାର ଭାଷାକୁ ନେଇ ଏକ ସନ୍ଦିଗ୍ଧତ ମୁହୂର୍ତ୍ତ ଦେଇ ଗତି କରୁଥିଲା, ଯେତେବେଳେ ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟର ଆହ୍ୱାନ ଭିତରେ ଓଡ଼ିଆ ବଞ୍ଚୁଥିଲା, ସେତିକିବେଳେ ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ, ଦେବଦୂତ ଭଳି ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି। ଏକ କାବ୍ୟିକ ପରମ୍ପରା ଭିତରେ ଜୀବନଯାତ୍ରା ଆରମ୍ଭ କରିଥିବା, ସାହିତ୍ୟ ରଚନା କରିଥିବା ଫକୀରମୋହନ ସେନାପତି କିନ୍ତୁ ପରବର୍ତ୍ତୀ ସମୟରେ ଗଦ୍ୟ ସାହିତ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି। ପ୍ରଥମ ଗଳ୍ପ ସ୍ରଷ୍ଟା ଭାବରେ ରେବତୀକୁ ସୃଷ୍ଟି କରି ଗୌରବାନ୍ୱିତ ହୋଇଥିବା ଫକୀରମୋହନ ଉଭୟ ଗଳ୍ପ ଏବଂ ଉପନ୍ୟାସ ମଧ୍ୟରେ ନିଜର ପାରଦର୍ଶିତା ପ୍ରମାଣ କରିଛନ୍ତି। ଫକୀରମୋହନଙ୍କ ସେନାପତିଙ୍କର ସମସାମୟିକ ସମୟ, ଏକ ପରିବର୍ତ୍ତିତ ଚେତନାର ମୁହୂର୍ତ୍ତ, ଏହି ମୁହୂର୍ତ୍ତରେ ଆମେ ଲକ୍ଷ୍ୟ କରିଛୁ ମିଶନାରୀମାନଙ୍କର ପ୍ରବେଶ, ମିଶନାରୀମାନଙ୍କ ଦ୍ୱାରା ମୁଦ୍ରଣ ଯନ୍ତ୍ରର ପ୍ରତିଷ୍ଠା ଏବଂ ତା ଫଳରେ ଓଡ଼ିଆ ସାହିତ୍ୟର ଧାରାରେ ମଧ୍ୟ ଏକ ପରିବର୍ତ୍ତନ ଆସିଛି। ପାଶ୍ଚାତ୍ୟ ସାହିତ୍ୟ ଗଦ୍ୟର ପରମ୍ପରା ଆରମ୍ଭ କରିଛି ଏବଂ ଫକୀରମୋହନ ସେନାପତି ସେହି କଥା ସାହିତ୍ୟର ଶ୍ରେଷ୍ଠ ବିନ୍ଧାଣୀ ଭାବରେ ଆଗକୁ ଯାଇଛନ୍ତି। 20 ଗଳ୍ପ, 4 ଉପନ୍ୟାସ, ସାମଗ୍ରିକ ଭାବରେ ଫକୀରମୋହନଙ୍କର କଥା ସାହିତ୍ୟକୁ ଅବଦାନ। ଉପନ୍ୟାସ ଛଅ ମାଣ ଆଠ ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ ଏକ ସାମାଜିକ ଉପନ୍ୟାସ ଭାବରେ ପରିଚିତ ହୋଇଥିବା ବେଳେ ଲଛମା ଏକ ଐତିହାସିକ ଉପନ୍ୟାସ। ନିଜର ବୃତ୍ତିଗତ ଜୀବନର ଦାୟରେ ଫକୀରମୋହନ ସାରା ଓଡ଼ିଶା ବୁଲିଛନ୍ତି ଏବଂ ସେହି ଅଭିଜ୍ଞତାରେ ସେ ଆପଣାଇ ନେଇଛନ୍ତି ଅନେକ ଚରିତ୍ର। ଅଭିଜ୍ଞତା ମଧ୍ୟରେ ସେ ସାଇତି ରଖିଛନ୍ତି ସେହି ଚରିତ୍ରମାନଙ୍କୁ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଗଦ୍ୟ ସାହିତ୍ୟ ସୃଷ୍ଟି କରିବା ପାଇଁ ଆଗଭର ହୋଇଛନ୍ତି, ସେତିକିବେଳେ ଆମେ ଲକ୍ଷ୍ୟ କରୁଛୁ ସେହି ଚରିତ୍ରଗୁଡ଼ିକ ଭାସି ଆସିଛନ୍ତି ତାଙ୍କ ସାହିତ୍ୟ ମଧ୍ୟକୁ। ଉପନ୍ୟାସ ଭିତରେ ଯେଉଁ ସବୁ ଚରିତ୍ରଗୁଡ଼ିକ ତିଆରି କରିଛନ୍ତି ସେ ଚରିତ୍ରଗୁଡ଼ିକ ସମସାମୟିକ ପଲ୍ଲୀ ଜୀବନର ଚରିତ୍ର। ଯେଉଁ କାହାଣୀକୁ ସେ ଆପଣାଇଛନ୍ତି ସେ କାହାଣୀ ପ୍ରତ୍ୟେକ ଦିନ ଗାଁରେ ଘଟୁଥିବା କାହାଣୀ। ତେଣୁ ଉପନ୍ୟାସ ଛଅ ମାଣ ଆଠ ଗୁଣ୍ଠକୁ ଯେତେବେଳେ ଆମେ ଆଲୋଚନା କରୁଛୁ, ତାରି ଭିତରେ ଆମେ ଦେଖୁଛୁ ସାରିଆ ଭଗିଆ ଚରିତ୍ରକୁ, ତାରି ଭିତରେ ଆମେ ଦେଖୁଛୁ ଗାଁରେ ସୂର୍ଯ୍ୟାସ୍ତ ଆଇନର ପ୍ରଭାବରେ ସୃଷ୍ଟି ହୋଇଥିବା ଏକ ନବ୍ୟ ପରମ୍ପରାର ପ୍ରତୀକ ଜମିଦାରୀ ଶ୍ରେଣୀ, ତାହାର ପ୍ରତୀକ ରାମଚନ୍ଦ୍ର ମଙ୍ଗରାଜକୁ ଆମେ ଦେଖୁଛୁ, ଗାଁର ସେହି କୁଟିଳ ନାରୀଟିକୁ ଚମ୍ପା ଚରିତ୍ର ମାଧ୍ୟମରେ, ଏବଂ ଏହି ସବୁ ଚରିତ୍ରକୁ ଫେଣ୍ଟା ଫେଣ୍ଟି କରି ସେ ଯେଉଁ କାହାଣୀଟି ନେଇଛନ୍ତି ସେ କାହାଣୀ ଭିତରେ ଗାଁରେ ପ୍ରଚଳିତ ଶୋଷଣର ଚିତ୍ରକୁ ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ। ସାରିଆ ଭଗିଆ ଏକ ଦମ୍ପତି ଯେଉଁମାନେ ଜୀବନକୁ ଅତି ସୁନ୍ଦର ଭାବରେ ଆଗକୁ ନେଉଛନ୍ତି, ସମ୍ପୂର୍ଣ୍ଣ ଭାବରେ ଚରିତ୍ରଟି ତାଙ୍କ ପାଖରେ ରହିଛି, କିନ୍ତୁ ଗୋଟିଏ ଅବଶୋଷ ନିସନ୍ତାନ, ଗୋଟିଏ ଦୁଃଖ ଭିତରେ ସେମାନେ ଚଳୁଛନ୍ତି। ସେମାନେ ସାମାଜିକ ପ୍ରକ୍ରିୟା ଭିତରେ ଗୋଟିଏ ବାଞ୍ଝ ନାରୀ ଭାବରେ ପରିଚିତ, ତାହା ହିଁ ତାଙ୍କର ଦୁଃଖ। ଏବଂ ରାମଚନ୍ଦ୍ର ମଙ୍ଗରାଜ ଗାଁର ଯିଏ ଜମିଦାର, ସବୁ ଜମି ଉପରେ ତାର ଲୋଲୁପ ଦୃଷ୍ଟି, ସାରିଆ ଭଗିଆର ଜୀବନ ଜୀବିକାର କଥା କେନ୍ଦ୍ରବିନ୍ଦୁ ସେହି ଛଅ ମାଣ ଆଠ ଗୁଣ୍ଠର ଲୋଭ ମଧ୍ୟ ତାକୁ ଅସ୍ତବ୍ୟସ୍ତ କରି ପକାଇଛି। କିପରି ଭାବରେ ତାକୁ ନିଜ କବ୍ଜା ଭିତରକୁ ନେବ, ସେଥିପାଇଁ ସେ ଖୋଜିଛି ଚମ୍ପାକୁ ଏବଂ ଚମ୍ପାର କୁଟିଳ ପ୍ରବୃତ୍ତିକୁ। ଚମ୍ପା ପହଞ୍ଚିଛି ସାରିଆ ପାଖରେ, ତାର ଯେଉଁ ଦୁର୍ବଳ ବିନ୍ଦୁ ନିସନ୍ଧାନ ହେବାର ଦୁଃଖ ତାକୁ ଛୁଇଁ ଦେଇଛି ଏବଂ ତାକୁ କହିଛି, ଗାଁର ଠାକୁରାଣୀ ନ ଚାହିଁବା ପର୍ଯ୍ୟନ୍ତ, ମା' ମଙ୍ଗଳା ନ ଚାହିଁବା ପର୍ଯ୍ୟନ୍ତ ତୁ ସନ୍ତାନ ପ୍ରସବ କରିପାରିବୁ ନାହିଁ, ତେଣୁ ମା' ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ସମସାମୟିକ ସମାଜରେ ଯେଉଁ କୁସଂସ୍କାରର କଥା କୁହାଯାଏ, ସମସାମୟିକ ସମାଜରେ ଯେଉଁ ଅନ୍ଧବିଶ୍ୱାସର କଥା କୁହାଯାଏ, ତାହା ଏଠି କେମିତି କେଜାଣି କାହାଣୀର ଗତିକୁ ଆଗକୁ ନେବାରେ ସାହାଯ୍ୟ କରିଛି। ତେଣୁ ଗୋଟିଏ କୃଷିଭିତ୍ତିକ ସମାଜ ଭିତରେ ସାରିଆ ଭଗିଆର ସମ୍ପର୍କ ଯେଉଁ ଜମି ସହିତ ଥିଲା, ସେଇ ଜମିକୁ ସେ ଛୁଇଁ ଦେବା ପାଇଁ ଚେଷ୍ଟା କରିଛି, ତାକୁ ତା କବ୍ଜା ଭିତରକୁ ନେବା ପାଇଁ ଚେଷ୍ଟା କରିଛି। ଏବଂ ପରିଣତିରେ ଚମ୍ପା ଆସି ପହଞ୍ଚିଛି ସାରିଆ ପାଖରେ, ମଙ୍ଗଳା ପୂଜା କରିବା ପାଇଁ ତାକୁ ପ୍ରବର୍ତ୍ତାଇଛି। ଯଦି ଅର୍ଥ ନାହିଁ ତାହେଲେ ଗାଁର ଜମିଦାର ନିଶ୍ଚିତ ଭାବରେ ତାକୁ ଅର୍ଥ ସାହାଯ୍ୟ କରିବେ, ଏବଂ ସେଥିପାଇଁ ତା'ର ଛଅ ମାଣ ଆଠ ଗୁଣ୍ଠ ଜମିକୁ ବନ୍ଧକ ରଖିବା ପାଇଁ ସର୍ତ୍ତ କରିଛି। ଏବଂ ସାରିଆ ସେହି ସର୍ତ୍ତ ଭିତରେ ବାନ୍ଧି ହୋଇଯାଇଛି। ତା'ର ପରିଣତି ଅତି ସୁନ୍ଦର। ଦୁଃଖରେ ସାରିଆ ଭଗିଆ ସନ୍ତାନଯୁକ୍ତ ହୋଇପାରିଲେ ନା କି ନାହିଁ ତାହା ଏକ ପ୍ରଶ୍ନବାଚୀ, କିନ୍ତୁ ଭଗିଆ ହରେଇ ବସିଛି ତା'ର ଛଅ ମାଣ ଆଠ ଗୁଣ୍ଠର ଜମିକୁ। କୁଟଚକ୍ରାନ୍ତ ବଳରେ ରାମଚନ୍ଦ୍ର ମଙ୍ଗରାଜ ଛଡ଼େଇ ନେଇଛନ୍ତି ତା'ର ସେଇ ଛଅ ମାଣ ଆଠ ଗୁଣ୍ଠ ଜମି, ତାପରେ ଛଡ଼େଇ ନେଇଛନ୍ତି ତା'ର ଅତିପ୍ରିୟ ନେତ ଗାଈ, ଏବଂ ସବୁକୁ ହରେଇ ସାରିଲା ପରେ ଭଗିଆ ପାଲଟି ଯାଇଛି ପାଗଳ। ସାରିଆ ଦୁଃଖରେ ଜମିଦାରଙ୍କର ପିଣ୍ଡାରେ ବସିଛି, ଏବଂ ଭଗିଆ ପାଗଳ ହୋଇ ଜେଲକୁ ଯାଇଛି। ଏବଂ ପରବର୍ତ୍ତୀ ସମୟରେ ସାରିଆ ମୃତ୍ୟୁବରଣ କରିଛି। ସାମାଜିକ ବାସ୍ତବବାଦର ଚିତ୍ରଟି ଏଠି ଅତି ସୁସ୍ପଷ୍ଟ। ପ୍ରାଚୀନ ପରମ୍ପରାରୁ ଯେଉଁ କଥା ଚଳି ଆସିଥିଲା, ଧର୍ମର ଜୟ ପାପର କ୍ଷୟ, କେଉଁଠି ନା କେଉଁଠି ଲେଖକଙ୍କର କଲମ ମୁନରେ ଏକ ବ୍ୟତିକ୍ରମ ଆସିଛି। ଧର୍ମକୁ ବିଶ୍ୱାସ ରଖିଥିବା, ଧର୍ମର ରାସ୍ତାରେ ପାଦ ଚାଲୁଥିବା ସାରିଆ ଭଗିଆ କିନ୍ତୁ ଏଠି ଦୁଃଖରେ କାଳାତିପାତ କରୁଛନ୍ତି। ସାରିଆ ମୃତ୍ୟୁବରଣ କରିଛି, ଭଗିଆ ପାଗଳ ହୋଇଯାଇଛି, ତାହା ଥିଲା ସାମାଜିକ ବାସ୍ତବବାଦ। କିନ୍ତୁ ତା'ର ପରବର୍ତ୍ତୀ ସମୟରେ ଯେତେବେଳେ ଆଦର୍ଶବାଦର କଥା କୁହାଯାଇଛି, ଲେଖକ ନିଶ୍ଚିତ ଭାବରେ ଏକ ସାମାଜିକ ଶୃଙ୍ଖଳା ରକ୍ଷା କରିବା ପାଇଁ ନିଜ ଲେଖନୀ ମୁନରେ ଆଦର୍ଶକୁ ପ୍ରାଧାନ୍ୟ ଦେବା ପାଇଁ ଚେଷ୍ଟା କରିଛନ୍ତି, ତେଣୁ କାହାଣୀରେ ଏଠି ଆସିଛି ଏକ ପରିବର୍ତ୍ତନ। ସେ ପରିବର୍ତ୍ତନର ସୁଅରେ ରାମଚନ୍ଦ୍ର ମଙ୍ଗରାଜଙ୍କର ପତ୍ନୀ ସାନ୍ତାଣୀ, ଯିଏ ରାମଚନ୍ଦ୍ରଙ୍କ ମଙ୍ଗରାଜଙ୍କ ପରିବାରର ଗୋଟିଏ ସଦସ୍ୟ ହେଲେ ମଧ୍ୟ, ପରବର୍ତ୍ତୀ ସମୟରେ ସେ ଦାନ ପୁଣ୍ୟ ଭିତରେ ଜୀବନ ଅତିବାହିତ କରିଛନ୍ତି। ନିଜ ସ୍ୱାମୀଙ୍କର ସେହି ଶୋଷଣ ପ୍ରବୃତ୍ତିକୁ ସେ ଗ୍ରହଣ କରିପାରୁନାହାନ୍ତି, ବିରୋଧାଭାସ ଭିତରେ ବଞ୍ଚିଛନ୍ତି, କିନ୍ତୁ ବଞ୍ଚିଛନ୍ତି ସବୁ ଗାଁର ମଣିଷମାନଙ୍କର ସ୍ୱପ୍ନ ଭିତରେ। ସେ ଏଇ ସାରିଆର ମୃତ୍ୟୁ ସହିତ ମାନସିକ ଯନ୍ତ୍ରଣା ଭିତରେ ସେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ରାମଚନ୍ଦ୍ର ମଙ୍ଗରାଜ ସାରିଆର ମୃତ୍ୟୁ ପାଇଁ ଦାୟୀ ରହି ଆଇନ ଆଖିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଜେଲ୍ ଯାଇଛନ୍ତି। ଜେଲ୍ରେ ଭଗିଆ ସହିତ ତାଙ୍କର ଦେଖା ହୋଇଛି, ଭଗିଆର ଆକ୍ରମଣରେ ସେ ଆହତ ହୋଇଛନ୍ତି, ଫେରିଛନ୍ତି, ନିଜେ ବି ପାଗଳ ହୋଇଯାଇଛନ୍ତି, ଏବଂ ଶେଷରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ରାମଚନ୍ଦ୍ର ମଙ୍ଗରାଜଙ୍କର ସହଯାତ୍ରୀ ଭାବରେ ସବୁ ପାପକର୍ମରେ ସାହାଯ୍ୟ କରୁଥିବା ଚମ୍ପା ଗୋବିନ୍ଦ ଭଣ୍ଡାରୀ ସହିତ ହାତ ମିଶାଇ ପଳାୟନ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଧନର ଲୋଭ ଅତି ପ୍ରଖର, ଯାହାଫଳରେ ଆମେ ଦେଖୁଛୁ ରାସ୍ତାରେ ସେମାନଙ୍କର ଭାଗବଣ୍ଟା ଠିକ୍ ଭାବରେ ନ ହୋଇପାରିବାରୁ ଗୋବିନ୍ଦ ଭଣ୍ଡାରୀ କ୍ଷୀରରେ ଚମ୍ପାକୁ ହତ୍ୟା କରିଛି, ଚମ୍ପା ବି ମୃତ୍ୟୁ ମୁଖରେ ପଡ଼ୁଛି। ଗୋବିନ୍ଦ ଭଣ୍ଡାରୀ ସବୁ ସମ୍ପତ୍ତିକୁ ନେଇ ଯେତେବେଳେ ଆଗକୁ ଯାଉଛି, ସେତିକି ବେଳେ ନଦୀରେ ବଢ଼ି ଆସିଛି ସତେ ଯେମିତି ଦୈବ ତାକୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା, ମଝି ନଈରେ ଡଙ୍ଗା ଉତରିଗଲା, ଡଙ୍ଗା ଓଲଟି ପଡ଼ିଲା, ଏବଂ କୁମ୍ଭୀରର ଆଘାତରେ କୁମ୍ଭୀର ପାଟିରେ ସେ ଖାଦ୍ୟ ବନିଗଲା। ଅଧର୍ମ ବିତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ। ପାପରେ ଭାଗି ହୋଇଥିବା ସବୁ ମଣିଷମାନେ ରାମଚନ୍ଦ୍ର ମଙ୍ଗରାଜଠାରୁ ଆରମ୍ଭ କରି ଚମ୍ପା ଗୋବିନ୍ଦ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ସତେ ଯେମିତି ପାପ କ୍ଷୟ ହୋଇଛି, ପାପୀ ଦଣ୍ଡ ପାଇଛି। ତେଣୁ ଏଇଭଳି ଗୋଟିଏ ସମୟରେ ଆମେ ଫକୀରମୋହନ ସେନାପତିଙ୍କୁ ଦେଖୁଛୁ। କାହାଣୀର ଅଗ୍ରଗତିରେ ବାସ୍ତବତାବାଦ ସହିତ ଗୋଟିଏ ଜୀବନକୁ ସେ ଅତି ସୁନ୍ଦର ଭାବରେ ଆଗକୁ ନେଇଛନ୍ତି, ଗ୍ରାମୀଣ କାହାଣୀଟିକୁ ପରିବେଷଣ କରିଛନ୍ତି। ଏବଂ ଫକୀରମୋହନଙ୍କ ଉପନ୍ୟାସକୁ ଯଦି ଏହି ଦୃଷ୍ଟିକୋଣରୁ ଆମେ ଦେଖିବା, ତାହେଲେ ଭାଷାଗତ ଦୃଷ୍ଟିକୋଣରୁ, ଯଦି ଆଙ୍ଗିକ ଦୃଷ୍ଟିକୋଣରୁ ଆମେ ଦେଖିବା, ତାହେଲେ ଭାଷା ଗୋଟିଏ ଗ୍ରାମୀଣ ଭାଷା। ପରମ୍ପରା ଭାବରେ ଯେଉଁ ଭାଷାଟି ଆସିଛି, ସେହି ଭାଷା ଆମେ ଦେଖୁଛେ ଯେ ଗୋଟିଏ ରୀତି ଯୁଗରେ ତତ୍ସମ ତଦ୍ଭବ ଶବ୍ଦର ପ୍ରାଧାନ୍ୟ ଥିଲାବେଳେ ଆମେ ଏଠି କିନ୍ତୁ ଏକ ଭିନ୍ନ ଶବ୍ଦକୁ ଦେଖୁଛୁ। ସେହି ଶବ୍ଦଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବିଦେଶୀ ଶବ୍ଦ ଦ୍ୱାରା ପ୍ରଭାବିତ। ଗାଁରେ ତତ୍କାଳୀନ ସମୟରେ ଯେଉଁ ଶବ୍ଦଗୁଡ଼ିକ ପ୍ରଚଳିତ ହେଉଥିଲା, ଗୋଟିଏ ପଟେ ଗ୍ରାମୀଣ ଶବ୍ଦ ଏବଂ ଆଉ ଗୋଟିଏ ପଟେ ବିଦେଶୀ ପ୍ରଭାବିତ ଶବ୍ଦ, ତାହା ଫକୀରମୋହନଙ୍କର ଏହି ଉପନ୍ୟାସ ଭିତରେ ଦେଖିବାକୁ ପାଉଛେ। ହାସ୍ୟରସ ଅବତରଣ କରିବା ପାଇଁ ଅନେକ ଶବ୍ଦ ସଂଯୋଜନା ସେ କରିଛନ୍ତି। ଚରିତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଟାଇପ୍ ଚରିତ୍ର ବୋଲି ଆମେ କହିପାରିବା। ନାୟକ, ଖଳନାୟକ ଏବଂ ସହନାୟକ, ସହଖଳନାୟକ ଭିତ୍ତିରେ ସେ କାହାଣୀକୁ ଅଗ୍ରଗତି କରାଉଛନ୍ତି। ମୋଟ ଉପରେ ଆମେ ଯଦି ଦେଖିବା, ତାହେଲେ ଫକୀରମୋହନ ସେନାପତିଙ୍କର ଏହି ଉପନ୍ୟାସ ନିଶ୍ଚିତ ଭାବରେ ଏକ ଗ୍ରାମୀଣ ଉପନ୍ୟାସ, ଗ୍ରାମର ଚରିତ୍ରମାନଙ୍କୁ ନେଇ ସୃଷ୍ଟି ହୋଇଥିବା ଏକ ସଫଳ ଉପନ୍ୟାସ। ଧନ୍ୟବାଦ।